सरस्वतीं भक्तिं उदास्यते विभो क्लिश्यन्ति चेते वरबोधलब्धये तेषामसो क्लेशः एव शिष्यते नान्यं यथा स्थूला तथा अवघातिनां। तेणु ये जो ब्रह्मा जो स्तुति करछन्ति दशम स्कंध चौदह अध्याय ये बहुत विस्तार भाव स्तुति सब करछन्ति। आमे केतोटि मुख्य स्तुति को आवृत्ति माने आलोचना करिबा। तेणु आज ये स्तुति से कहते श्रेयं श्रुति भक्ति उदस्यते विभो। स्मृति स्मृति पुराण ये सब वैदिक शास्त्र को कहुच्छे। श्रुति हूँ वेद उपनिषद जहाँ को शुणी शुणी कर मन रख ले। तेणु से श्रुति स्मृति कौटा स्मृति हूँ जो श्रुति अनुसार जो शास्त्र सब वर्णना कर महाभारत इत्यादि यटा को स्मृति बोली कह। तेणु ये सब शास्त्र श्रेय जिनटा कौटा ना भक्ति ज्ञान साधारण तो तीनो मार्ग अच्छे भगवान प्राप्त होने गोटे हूँ ज्ञान मार्ग गोटे योग मार्ग आ गोटे हूँ भक्ति मार्ग। तेणु श्रेय जिनटा हूँ भक्ति किंतु यहीटा को त्याग करी उदस्यते विभु क्लिश्यन्ति जे केवल बोध लब्ध है जो मैंने ज्ञान मार्ग में बा अष्टांग योग मार्ग अग्रसर हमें से मैंने क्लिश्यन्ति बहुत प्रकार कष्ट प्राप्त हमें एवं तेसा मस क्लेश शिष्यते सी जो कष्ट स्वीकार कले तार फल कौन फल मत से क्लेश से कष्ट केमी ना नान्य यथा स्थूल तुषाघातिना तुषाघातिना मत हूँ जो मैंने चशु कुटुंट चशु कुटले कौन मिल चशु ही मिल धान मिल तंडूल मिलवानी। तेणु से भाव भक्ति को त्याग कर जो मैंने अग्रसर होती केवल कष्ट ही स्वीकार कर शिष्य दे नान्य यथा तूल तुषार खातीना। आम राधाकृंद स्वामी महाराज कहते जन जी जन को भोक होक लगुच क्षुधा होती गोटे ट्रक गोटे कुंडा अच्छी चशु अच्छी आपको नहींक ढिंकी कूट पिटिक जो चाउल मिल से रोसे खा तालो सी बचो ना मर भाव ब्रह्मा कौन कौन सी लिखनी कोट करनी तापर श्लोक पाठ कर सात अच्छा गुणात्मनास्ते विगुणान विमातुम हितावतीर्ण सकई श्रेष काले जैवा विमिता सुकल्पे भूपांसवके मिकादिभास। भगवान होती गुणर सागर गुणर आकर तेणु आपण होती गुणात्मन तापर मध्य गुणान विमा आपण गुण को जो मैंने विमातु जो काउंट करेंगे भगवान गुण गुणटी केते अच्छी केतोटी गुण अच्छे ताले हितावतीर्ण कई शिष भगवान जो अवतीर्ण होकर विभिन्न प्रकार लीला सब प्रदर्शन कर गुण को जब आम वर्णना करने बस ईश्वरीस भगवान ये गुण को किए वर्णना करे काले न जैवा विमिता सुकल्पे जदि बा कौन काले केतज यू विमिता बा कलना कर देउसंदी सुकल्पे बहुत प्रकार चिंता करके बहुत प्रकार ध्यान करके किंतु भूमपाश के मिका द्विभाष कौन कौन से मैंने गणना करें ना भूपाश हम भूमि केत प्रकार धूली अच्छी केतटा धूली अच्छे के धूली कला अच्छी भूमि जदि बा करते भूपाश हम खे मिका आकाश में केत तारा अच्छा नक्षत्र अच्छा आलोक केत अच्छी आलोक रश्मि केत अच्छी द्विभाष द्विभाष कहले यो विभिन्न प्रकार जो बरफ इत्यादि रही हिम हिमर हिमकणा के सब जड़े मन को शिव बलराम एम सब शक्ति से गणिदार एत धूलिका अच्छी पृथ्वी बहुत विश्व ब्रह्मांड्रेत आलोक रश्मि अच्छा ये अच्छे किंतु तथापि से मैंने भगवान गुण को यटा को तो गणवाटा सहज नुह कि तथापि जन जी कर ଭଗବାନ କୁ ଗୁଣ କୁ କେହି କଳନା କରିପାରିବେ ନାହିଁ। ପ୍ରଭୁପାଦ ମହାରାଜ କହୁଛନ୍ତି, ପ୍ରଭୁପାଦ ମହାରାଜଙ୍କୁ ତା ହୁଏ ନାହିଁ। ଦଶମ ସ୍କନ୍ଧ 13 ଅଧ୍ୟାୟରେ ପ୍ରଭୁପାଦ ମହାରାଜ ଲେଖିଛନ୍ତି। 14 ଅଧ୍ୟାୟରୁ ଅନ୍ୟ ତାଙ୍କର ଯେଉଁ ହୃଦୟାନନ୍ଦ ଗୋସ୍ୱାମୀ ଏମାନେ ସବୁ ରଚନା କରିଛନ୍ତି, ତା ଦେହରେ ବି ମଧ୍ୟ ପ୍ରଭୁପାଦ ମହାରାଜଙ୍କର ଅନ୍ୟ କେଉଁ ଯେଉଁ ପରମପୁରୁଷ ଭଗବାନ ଶ୍ରୀକୃଷ୍ଣରେ ଯେଉଁ କଥା କହିଛନ୍ତି ବା ଚେତନ ଚର୍ତ୍ତା ମଧ୍ୟରେ ମଧ୍ୟ ଏଇ ଶ୍ଳୋକ ସବୁ ଉଦ୍ଧାର ହେଇଛି, ସେଥିରେ ମଧ୍ୟ ପ୍ରଭୁପାଦ ମହାରାଜ କ'ଣ କହିଛନ୍ତି ବା ଅନ୍ୟ ଗୋସ୍ୱାମୀମାନେ କ'ଣ କହିଛନ୍ତି ତାକୁ ସବୁ ରଚନା କରିଛନ୍ତି। ତେଣୁ ଏଥିରେ କୁହାଯାଉଛି, ସନାତନ ଗୋସ୍ୱାମୀ କହୁଛନ୍ତି ଯେ ଲର୍ଡ଼ କୃଷ୍ଣ ଇଜ୍ ଗୁଣାତ୍ମା, ଗୁଣାତ୍ମା ବୋଲି କୁହାଯାଉଛି ନା, ଲର୍ଡ଼ କୃଷ୍ଣ ହେଉଛନ୍ତି ଗୁଣାତ୍ମା। ଦ ସୋଲ୍ ଅଫ୍ ଅଲ୍ ସୁପିରିୟର୍ କ୍ୱାଲିଟିଜ୍, ଯେତେ ଭଲ ଗୁଣ ଅଛି ସେ ଭଲ ଗୁଣର ମୂଳ ବା ସୋର୍ସ ହେଉଛି, ସୋଲ୍ ହେଉଛି ଆତ୍ମା ହେଉଛନ୍ତି ଭଗବାନ, ଗୁଣାତ୍ମା ଗୁଣର ଆତ୍ମା। ବିକଜ୍ ହି ଗିଭ୍ସ ଦେମ୍ ଲାଇଫ୍, କାରଣ ସେ ସମସ୍ତଙ୍କୁ ଜୀବନ ପ୍ରଦାନ କରୁଛନ୍ତି। ତାପରେ ତତ୍ୟନୁଗମ୍ବାମ ସୁସମୀକ୍ଷମାଣ ମୁଞ୍ଜାନ ଏବାତ୍ମକୃତଂ ବିପାକମ ହୃଦ୍ଭାଗବପୂର୍ଭୀର୍ବିଦଧନ ନମସ୍ତେ ଜୀବିତ ଯୋ ମୁକ୍ତି ପଦେ ସଦାୟ ଭାଗ। ଏ ଶ୍ଳୋକଟି ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ। ଏଇଟା ଯେତେବେଳେ ମହାପ୍ରଭୁ ଯେତେବେଳେ ଆସିଲେ ସନ୍ୟାସ ଗ୍ରହଣ କରିକିରି, ସେତେବେଳେ ଯେଉଁ ପୁରୀରେ ରାଜା ଥିଲେ ପ୍ରତାପ ରୁଦ୍ରଦେବ, ତାଙ୍କର ଯିଏ ପଣ୍ଡିତ ଥିଲେ ସାର୍ବଭୌମ ପଣ୍ଡିତ, ସେ ସମୟରେ ଏତେ ବିଦ୍ୱାନ ବ୍ୟକ୍ତି ଥିଲେ, ସନ୍ୟାସୀମାନେ ମଧ୍ୟ ତାଙ୍କଠାରୁ ଆସିକିରି ଶିକ୍ଷା କରୁଥିଲେ ନ୍ୟାୟଶାସ୍ତ୍ର ଇତ୍ୟାଦି। ତେଣୁ ମହାପ୍ରଭୁଙ୍କ ସହିତ ତାଙ୍କର ଦେଖା ହେଇଛି, ବହୁତ ପ୍ରସଙ୍ଗ ରହିଛି, ମହାପ୍ରଭୁଙ୍କୁ ସେ ଶିକ୍ଷା ଦେଉଛନ୍ତି ବେଦାନ୍ତ ଶିକ୍ଷା। ବେଦାନ୍ତ ଶିକ୍ଷା ଦେଲା ପରେ ତାପରେ ସାତ ଦିନ କାଳ ଶିକ୍ଷା ଦେଇସାରିକିରି ଯେତେବେଳେ ପଚାରିଲେ, କ'ଣ ତୁମେ କିଛି କହୁନ ତ, ମୁଁ ଯେଉଁ ଯାହା କହିଲି ବେଦାନ୍ତ ସୂତ୍ର ସବୁ କହୁଛି, ମାନେ ଯେମିତି କ'ଣ ବେଦାନ୍ତ ସୂତ୍ର ହେଉଛି ଅର୍ଥାତ୍ ବ୍ରହ୍ମ ଜିଜ୍ଞାସା ଜନ୍ମାଦି ଅସ୍ୟତ, ଏସବୁ ହେଉଛି ବ୍ରହ୍ମ ସୂତ୍ର। ତା ଦେହରେ ଶାରୀରିକ ଭାଷ୍ୟ ଯେଉଁଟାକ ଶଙ୍କରାଚାର୍ଯ୍ୟ ଦେଇଛନ୍ତି ତାକୁ ଶାରୀରିକ ଭାଷ୍ୟ ବୋଲି କୁହାହେଉଛି, ମାୟାବାଦୀ ଭାଷ୍ୟ। ଚୈତନ୍ୟ ମହାପ୍ରଭୁ କହୁଛନ୍ତି ମାୟାବାଦୀ ଭାଷ୍ୟ ଶୁଣିଲେ ଆୟ ସର୍ବନାଶ। ତେଣୁ ଏଇସବୁ ଶୁଣିସାରିଲା ପରେ ମହାପ୍ରଭୁ କହିଲେ ଯେ ଆପଣ ଯାହା ଯେଉଁ ବେଦାନ୍ତ ସୂତ୍ର ମୂଳ ସୂତ୍ର କହୁଛନ୍ତି ସେଇଟାକୁ ମୁଁ ବୁଝିପାରୁଛି, କିନ୍ତୁ ଆପଣ ଯେଉଁ ଭାଷ୍ୟ ଦେଉଛନ୍ତି ସେଇଟାକୁ ମୁଁ ବୁଝିପାରୁନି। ତେଣୁ ଇଏ ଆଶ୍ଚର୍ଯ୍ୟ ହେଇଗଲେ ସର୍ବ ଭଟ୍ଟାଚାର୍ଯ୍ୟ। ସେ କହିଲେ ସଂସ୍କୃତ ଶ୍ଳୋକ ବୁଝିବା ପାଇଁ ଲୋକମାନେ ତା'ର ଅର୍ଥ କରିକି ବୁଝାନ୍ତି, କିନ୍ତୁ ଆପଣ ସଂସ୍କୃତ ଶ୍ଳୋକ ବୁଝୁଛନ୍ତି ଅର୍ଥ ବୁଝିପାରୁନାହାନ୍ତି, କି ସେ ଆଶ୍ଚର୍ଯ୍ୟ ହେଇଗଲେ। ତେଣୁ ମହାପ୍ରଭୁ କହିଲେ ଆପଣ ଯେଉଁ ଭାଷ୍ୟ ଦେଉଛନ୍ତି, ଏମିତି ସୂର୍ଯ୍ୟ କିରଣ ଯେଉଁ ଝଲମଲ ହେଉଛି ତାକୁ ଯଦି ମେଘ ଯେମିତି ଆଡ଼ୁଆଳ କରେ, ସେଇଭଳି ଭାବରେ ଆପଣଙ୍କ ଭାଷ୍ୟ ମୂଳ ସୂତ୍ରକୁ ସେଇଭଳି ଭାବରେ ଠିକ୍ ଭାବରେ ପ୍ରକାଶ କରନ୍ତି। ତେଣୁ ଏଇଭଳି ହେଇକି ସବୁ ଆଲୋଚନା ହେଲା। ତେଣୁ ଭାଗବତମର ଯେଉଁ ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ଗୋଟେ ଶ୍ଳୋକ ଅଛନ୍ତି ଆତ୍ମାରାମ ଶ୍ଳୋକ, ଏ ଆତ୍ମାରାମ ଶ୍ଳୋକଟାକୁ ଆଲୋଚନା କରାଗଲା। ଆତ୍ମାରାମ ଶ୍ଳୋକର ଅର୍ଥ ଯେତେବେଳେ କହିବାକୁ ବସିଲେ ସେତେବେଳେ ମହାପ୍ରଭୁ କହିଲେ ଆପଣ ଆଗ ଅର୍ଥ କରନ୍ତୁ। ତେଣୁ ସିଏ ସାର୍ବଭୌମ ଭଟ୍ଟାଚାର୍ଯ୍ୟ 9 ପ୍ରକାର ଅର୍ଥ କଲେ, 9 ପ୍ରକାର ଅର୍ଥ କଲା ପରେ ମହାପ୍ରଭୁ 61 ପ୍ରକାର କରିଛନ୍ତି, ସେ ସନାତନ ଗୋସ୍ୱାମୀ ପରେ କରିଛନ୍ତି ସେଇଟା, କିନ୍ତୁ ସେଠି ସେ 18 ପ୍ରକାର ବ୍ୟାଖ୍ୟା କରିଛନ୍ତି, ସେ 9 ପ୍ରକାର ବ୍ୟାଖ୍ୟାକୁ ଛାଡ଼ିକିରି 18 ପ୍ରକାର ବ୍ୟାଖ୍ୟା କରିଛନ୍ତି। ତେଣୁ ସେ ସେଇଦିନ ବୁଝିଲେ ଇଏ ସାଧାରଣ ଲୋକ ନୁହନ୍ତି, ଇଏ ଜଣେ ମହାତ୍ମା, କିନ୍ତୁ ଭଗବାନ ବୋଲି ସେ ଜାଣିନାହାନ୍ତି। ତାପରେ ସେଇଟା ଭଗବାନ ତାଙ୍କୁ ଭଲ ସେ ଜାଣିବେ ଏବଂ ଭଗବାନ ମହାପ୍ରଭୁ ତାଙ୍କୁ ଷଡ଼ଭୁଜ ରୂପ ପ୍ରଦର୍ଶନ କରିବେ। ତେଣୁ ସେହି ପ୍ରସଙ୍ଗରେ ଏଇ ଶ୍ଳୋକଟି ଯେଉଁ ରହିଛି, ଏଇ ଶ୍ଳୋକଟି ଯେତେବେଳେ ମହାପ୍ରଭୁଙ୍କ ପାଖରେ ଭାଗବତମ ଶ୍ଳୋକ ଆଲୋଚନା କରୁଛନ୍ତି, ସାର୍ବଭୌମ ଭଟ୍ଟାଚାର୍ଯ୍ୟ ଯେଉଁ ମୁକ୍ତି ପଦେ ସଦାୟ ଭାଗ ଅଛି, ସେଇଟାକୁ ସେ ମୁକ୍ତି ନ କରିକି ଭକ୍ତି ପଦେ ସଦାୟ ଭାଗ ବୋଲି କହିଲେ। ଅନ୍ତିମରେ ଯେଉଁ ରହିଛି ମୁକ୍ତି ପଦେ ସଦାୟ ଭାଗ, ତ ମହାପ୍ରଭୁ କହିଲେ ଆପଣ କାହିଁକି ଏଇଟାକୁ ପରିବର୍ତ୍ତନ କଲେ, ସେ ତ ମୁକ୍ତି ପଦେ ରହିଛି ଆପଣ, ନା ମୁଁ ଆଉ ମୁକ୍ତି ମୋତେ ଭଲ ଲାଗୁନି ସେ ଶବ୍ଦଟି କହିବା ପାଇଁ, ଉଚ୍ଚାରଣ କରିବା ପାଇଁ। ମହାପ୍ରଭୁ ଅର୍ଥ କଲେ ଯେ ପ୍ରକୃତରେ ମୁକ୍ତିର ଅର୍ଥ ମଧ୍ୟ ସେଇ ଭଗବାନଙ୍କର ପାଦପଦ୍ମ ବୁଝାଉଛି, ଏମିତି କହିକିରି ଏହାର ଅର୍ଥ ହେଉଛି ତତେ ଅନୁକମ୍ପା, सुसमीक्षा मान जदि जन तुम पुअर एक्सीडेंट हो गला किंतु जाने जदि ठीक भावे समीक्षा कर ठीक भाव विचार कर भगवान कृपा तथ्य अनुकंपा सुसमीक्षा मान कहीं भुंजान एवात्म कृतम विपाकम आम जो प्रकार विपाक करुचे जो प्रकार अधर्म करुचे पाप कार्य करुचे तार फल रही ना किंतु भगवान कृपा से लाघ हो जा भगवान का आश्रय ना से लाघ हो जा तेणु रुद्भाग बपुर भीड़ विधधन नमस्ते काय मन वाक्य यदि यही भाव में भगवान शरण में जाकर तेनाली भाव में भाव धारण कर जीवन धारण करेंगे ताले मुक्ति जीवे तो जो मुक्ति प्रदेश जमी पितांगर धन पितांगर संपत्ति पुत्र मैंने प्राप्ति पाती प्राप्त हूँ भाग पाती से भाव मुक्ति पदर से माने दाय भाग से माने भाग पाए मुक्ति प्राप्त हो जाए तुम की जय श्री गोपाल जय श्री गुरुदेव की अनंत कोटि वैष्णव की दाय गोर प्रमाण।